आकाशवाणी। संवाद पढ़ुछंती चंदन घोष। राष्ट्रपति द्रौपदी मुर्मू आज अयोध्या गस्तरे जिबे। बीजेपी वरिष्ठ नेता तथा प्रधानमंत्री नरेन्द्र मोदी कहिछंती अनुसूचित जाति जनजाति और पछुआ वर्ग लोकंकर सांविधानिक अधिकार को क्षुण्ण हेबाकु दियाजिब नाही। आउटर मणिपुर संसदीय निर्वाचन मंडली अधीनरे थिबा 6टि बूथरे गतकाली शांति श्रृंखलार सह पुनः मतदान संपन्न होइछि। श्रमिकों न्याय दाबी एवं अधिकार सुजोग देवानी आज विश्वरे पालन करा जाउछि श्रमिक दिवस। एवं आज आईपीएल रे चेन्नई सुपर किंग्स और पंजाब किंग्स मध्यरे चेन्नईर चेपक स्टेडियम रे मुकाबला हेबो। राष्ट्रपति द्रौपदी मुर्मू आज अयोध्या गस्तरे जिबे। एक गस्त अवसर में श्रीमती मुर्मू सेठारे हनुमान गादी मंदिर प्रभु श्रीराम मंदिर एवं कुबेर तिल्ला जाई पूजार्चना करिवार कार्यक्रम रही। राम जन्मभूमि ठारे नवनिर्मित राम मंदिर रे रामलालांक प्राण प्रतिष्ठा परे एहा हुची राष्ट्रपतिंकर प्रथम अयोध्या गस्त। राष्ट्रपतिंक गस्त को दृष्टि रखे सेठारे सुरक्षा व्यवस्था को कड़ाकड़ी करा जायछि। वरिष्ठ प्रशासनिक और पुलिस अधिकारी गतकाली राष्ट्रपतिंक गस्त थिबा विभिन्न स्थान परिदर्शन करिबा सहित सुरक्षा व्यवस्थार समीक्षा करिछन्ति। आज प्राय संध्या 4:30 रे राष्ट्रपतिंक स्वतंत्र विमान अयोध्या रे पहुंचिबो बोली आशा करा जाउछि। ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନୁସୂଚିତ ଜାତି ଜନଜାତି ଓ ପଛୁଆବର୍ଗ ଲୋକଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ। ଗତକାଲି ତେଲଙ୍ଗାନାର ଜାହିରାବାଦ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଭୋଟ୍ ବ୍ୟାଙ୍କ ଓ ତୁଷ୍ଟିକରଣ ରାଜନୀତି ଲାଗି କଂଗ୍ରେସ ଦଳ ସର୍ବଦା ପରିଚିତ ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ଭାରତର ସମ୍ବିଧାନ ତାଙ୍କ ଲାଗି ଏକ ଧାର୍ମିକ ଗ୍ରନ୍ଥ ହୋଇଥିବା ବେଳେ ସେ ସର୍ବଦା ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ତେଲଙ୍ଗାନାର ବିକାଶ ଲାଗି କେନ୍ଦ୍ର ସହିତ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ କରି ଶ୍ରୀ ମୋଦି କହିଛନ୍ତି ଯଦି କେନ୍ଦ୍ର ସରକାର ସାମାକା ଓ ସାରାଲାମା ନାମରେ ଜନଜାତି ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ଅର୍ଥବରାଦ କରିଛନ୍ତି ତଥାପି ରାଜ୍ୟ ସରକାର ଏଥିଲାଗି ଜମି ଯୋଗାଇ ଦେଉନାହାନ୍ତି। ତେଣୁ ରାଜ୍ୟର ସାମଗ୍ରିକ ବିକାଶ ଲାଗି ଏହି ଲୋକସଭା ନିର୍ବାଚନରେ ଜାହିରାବାଦ ଓ ମେଦାକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଉଟର ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା 6ଟି ବୁଥ୍ରେ ଗତକାଲି ଶାନ୍ତି ଶୃଙ୍ଖଳାର ସହ ପୁନଃ ମତଦାନ ସମ୍ପନ୍ନ ହୋଇଛି। ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ପୁନଃ ମତଦାନ ପ୍ରକ୍ରିୟାରେ 81.16% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗତମାସ 26 ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅବସରରେ ଏହିସବୁ ବୁଥ୍ରେ ଭୋଟ୍ ଗ୍ରହଣ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ନିର୍ବାଚନ ଆୟୋଗ ସେଠାରେ ପୁନଃ ମତଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଗତକାଲି ପୁନଃ ମତଦାନ ହୋଇଥିବା ଉଖ୍ରୁଲ୍ ଜିଲ୍ଲାର 5 ଏବଂ ସେନାପତି ଜିଲ୍ଲାର ଗୋଟିଏ ବୁଥ୍ରେ ନିୟୋଜିତ ପୁଲିଂ ଅଧିକାରୀମାନେ ଇଭିଏମ୍ ସହିତ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଥିଲେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଆୟୋଗ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ମତଦାନ ହାର ସମ୍ପର୍କରେ ଗତକାଲି ସୂଚନା ଦେଇଛନ୍ତି। ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ 66.14% ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 66.7% ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 66.22% ପୁରୁଷ 66.07% ମହିଳା ଏବଂ 31.32% ତୃତୀୟ ଲିଙ୍ଗୀ ଭୋଟର ମତଦାନ କରିଛନ୍ତି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ 66.99% ପୁରୁଷ ମତଦାତା 66.42% ମହିଳା ଏବଂ 23.82% ତୃତୀୟ ଲିଙ୍ଗୀ ମତଦାତା ଭୋଟ୍ ଦେଇଛନ୍ତି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ଏବଂ ବେଆଇନ ଅର୍ଥ କାରବାରର ସମ୍ପୃକ୍ତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କ ଜାମିନକୁ ଗତକାଲି ସ୍ଥାନୀୟ ଅଦାଲତ ଖାରଜ କରିଛନ୍ତି। ସିସୋଦିଆ ଉଭୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଏହି ଜାମିନ ପାଇଁ ଆବେଦନ କରିଥିଲେ। ରାଉଜ ଆଭେନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଏହି ମାମଲାଗୁଡ଼ିକରେ ଜାମିନ ପ୍ରଦାନ କରିବା ଲାଗି ବର୍ତ୍ତମାନ ଉପଯୁକ୍ତ ସମୟ ନୁହେଁ ବୋଲି କହିବା ସହିତ ଜାମିନ ଖାରଜ କରିଛନ୍ତି। କଂଗ୍ରେସ ପକ୍ଷରୁ ଗତକାଲି ଆଉ 4 ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ହରିୟାଣା ଗୁରଗାଓଁ ଆସନ ଲାଗି ବିଶିଷ୍ଟ ଅଭିନେତା ରାଜ ବବରଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶର କାଙ୍ଗ୍ରାର ଆସନରେ ନିର୍ବାଚନ ଲଢ଼ିବେ। ସେହିପରି ମହାରାଷ୍ଟ୍ରର ଉତ୍ତର ମୁମ୍ବାଇରୁ ଭୂଷଣ ପାଟିଲଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ସତ୍ପାଲ ରାଇଜାଦା ହିମାଚଳ ପ୍ରଦେଶର ହାମିପୁର ଆସନ ଲାଗି କଂଗ୍ରେସ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ନିଷ୍ପତ୍ତି ନେଇଛି। ଶ୍ରମିକଙ୍କୁ ସେମାନଙ୍କର ନ୍ୟାୟ ଦାବି ଅଧିକାର ଏବଂ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ଆଜି ସମଗ୍ର ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ଏବଂ ସମାଜ ପ୍ରତି ସେମାନଙ୍କ ଅବଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ଆନ୍ତର୍ଜାତିକ ଶ୍ରମିକ ସଂସ୍ଥା ପକ୍ଷରୁ ପାଳନ କରାଯାଉଛି। 1886 ମସିହା ମଇ ମାସ 1 ତାରିଖରେ ଆମେରିକାର ପ୍ରାୟ 2 ଲକ୍ଷ ଶ୍ରମିକ ସେମାନଙ୍କର କାର୍ଯ୍ୟ ନିର୍ଘଣ୍ଟ ସମୟ ସ୍ଥିର କରିବା ଦାବି କରି ପ୍ରଥମେ ଆନ୍ଦୋଳନ କରିଥିଲେ। ସେମାନଙ୍କର ଦାବିକୁ ସମ୍ମାନ ଜଣାଇ ଅନ୍ତର୍ଜାତୀୟ ସୋସିଆଲିଷ୍ଟ କନ୍ଫରେନ୍ସ 1899 ମସିହା ମଇ ମାସ 1 ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତରେ ଶ୍ରମିକ ଦିବସ 1923 ମସିହାରୁ ପାଳନ କରାଯାଉଛି। ମଇ ଦିବସ ଅବସରରେ ଶ୍ରମିକମାନଙ୍କ ସହିତ ଯୋଡ଼ି ହୋଇଥିବା ସଂସ୍ଥା କଳକାରଖାନାଗୁଡ଼ିକର ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସମୁଦ୍ରରେ ସମ୍ଭାବ୍ୟ ସମସ୍ତ ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ଏବଂ ଯୁଦ୍ଧ ଜିତିବା ଲାଗି ଭାରତୀୟ ନୌସେନା ସର୍ବଦା ପ୍ରସ୍ତୁତ ରହିବା ଉପରେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଜ୍ଞାନକୌଶଳ ପ୍ରଚଳନ କରି ଏବଂ ଜାତୀୟ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ପରିଣତ ହୋଇ ଆତ୍ମନିର୍ଭରତା ଦିଗରେ ଭାରତୀୟ ନୌସେନାର ଜାରି ରହିଥିବା ପ୍ରୟାସକୁ ସୁଦୃଢ଼ କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2024 ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ 15 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଘୋଷିତ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଆସନ୍ତା ଜୁନ୍ ମାସରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯିବାକୁ ଥିବା ଏହି ଟି20 ବିଶ୍ୱକପ୍ ମ୍ୟାଚ୍ ଲାଗି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୋଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲ୍ରେ ଗତକାଲି ଲକ୍ଷ୍ନୌଠାରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର 27 ରନ୍ରେ 4ଟି ୱିକେଟ୍ ହରାଇଥିଲା। ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ ଦଳ 7 ୱିକେଟ୍ ହରାଇ 144 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ନିହାଲ ବେଧରା 41 ବଲ୍ରୁ 46 ରନ୍ କରିଥିବା ବେଳେ ଟିମ୍ ଡେଭିଡ୍ 18 ବଲ୍ରୁ 35 ରନ୍ କରି ଅପରାଜିତ ଥିଲେ। 145 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 4ଟି ବଲ୍ ବାକି ଥାଇ 6 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମାର୍କ ଷ୍ଟାଇନ୍ସ 45 ବଲ୍ରୁ 62 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ଠାରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଏହିସବୁ ଅଞ୍ଚଳ ଲାଗି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ସତର୍କ ସୂଚନା ଜାରି କରିଛି। ସେହିପରି ଦକ୍ଷିଣ ଭାରତର ରାୟଲସୀମା, ସୌରାଷ୍ଟ୍ର, ତେଲଙ୍ଗାନା, କେରଳ, କର୍ଣ୍ଣାଟକ, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନମ୍, କୋଙ୍କଣ ଓ ତାମିଲନାଡୁର କେତେକ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗରମ ଆର୍ଦ୍ରତା ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ସର୍ବୋଚ୍ଚ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ହ୍ରାସ ପାଇବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକିମ୍, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ଆସନ୍ତା 3-4 ଦିନ ମଧ୍ୟରେ ହାଲୁକାର ମଧ୍ୟମ ଧରଣର ବର୍ଷା ଓ ତୁଷାରପାତ ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ଗତକାଲି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 46.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି, ଯାହାକି ଚଳିତ ବର୍ଷର ଏପ୍ରିଲ୍ ମାସରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଯୋଧ୍ୟା ଗସ୍ତରେ ଯିବେ। ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଲୋକଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ। ଆଉଟର ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା 6ଟି ବୁଥ୍ରେ ଗତକାଲି ଶାନ୍ତି ଶୃଙ୍ଖଳାର ସହ ପୁନଃ ମତଦାନ ସମ୍ପନ୍ନ ହୋଇଛି ଏବଂ ଶ୍ରମିକମାନଙ୍କ ନ୍ୟାୟ, ଦାବି ଏବଂ ଅଧିକାର ସୁଯୋଗ ଦେବା ନେଇ ଆଜି ବିଶ୍ୱରେ ପାଳନ କରାଯାଉଛି ଶ୍ରମିକ ଦିବସ। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।